ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଭାରତ ଓ ଜାପାନ ମଧ୍ୟରେ ଡିଜିଟାଲ ସମ୍ବନ୍ଧ ଦୃଢ଼ କରିବା ନେଇ ଉଭୟ ଦେଶ ସହମତ। ଆନ୍ଧ୍ରପ୍ରଦେଶ ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍, ଉଦ୍ଧାର ଓ ମରାମତି କାର୍ଯ୍ୟ ଲାଗି ସେନା ମୁତୟନ। ଟିକସ ଫାଙ୍କି ଅଭିଯୋଗରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ପୁତ୍ର ହଣ୍ଟର ବାଇଡେନ୍ ଦୋଷୀ ସାବ୍ୟସ୍ତ। ଏବଂ 20 ବର୍ଷରୁ କମ୍ କୁସ୍ତି ବିଶ୍ୱ ଚମ୍ପିୟନ୍ସିପ୍ରେ ଭାରତକୁ ମିଳିଲା ସ୍ୱର୍ଣ୍ଣ। ଭାରତ ଓ ଜାପାନ ମଧ୍ୟରେ ଡିଜିଟାଲ ସମ୍ବନ୍ଧ ଦୃଢ଼ କରିବା ଉଦ୍ଦେଶ୍ୟରେ ସୂଚନା ପ୍ରସାରଣ ତଥା ଇଲେକ୍ଟ୍ରୋନିକ୍ସ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟୋକିଓଠାରେ ସେଠାକାର ଡିଜିଟାଲ ଟ୍ରାନ୍ସଫରମେସନ୍ ମନ୍ତ୍ରୀ ତାରୋ କୋନୋଙ୍କ ସହ ବୈଠକ କରିଛନ୍ତି। ଉଭୟ ନେତା ଭବିଷ୍ୟତର ବୈଷୟିକ ଜ୍ଞାନକୌଶଳ ଉପରେ ଗୁରୁତ୍ୱ ଦେବା ସହ ଡିଜିଟାଲ କ୍ଷେତ୍ରରେ ସହଯୋଗ ଏବଂ ନୂତନତ୍ୱ ଉପରେ ଗୁରୁତ୍ୱ ଦେଇଛନ୍ତି। ଶ୍ରୀ ବୈଷ୍ଣବ ଜାପାନର ବ୍ୟାଙ୍କ ଫର୍ ଇଣ୍ଟରନ୍ୟାସନାଲ କର୍ପୋରେସନର ଅଧ୍ୟକ୍ଷ ତଥା ନିର୍ଦ୍ଦେଶକ ତଦାସୀ ମାୟଦାଙ୍କ ସହ ସାକ୍ଷାତ କରି ଭାରତ ଜାପାନ ସହଯୋଗ ବୃଦ୍ଧି ଉପରେ ଚର୍ଚ୍ଚା କରିଛନ୍ତି। ଉଭୟ ପକ୍ଷ ଭବିଷ୍ୟତରେ ସହଯୋଗ ସମେତ ବିଭିନ୍ନ ପ୍ରାସଙ୍ଗିକ କ୍ଷେତ୍ରଗୁଡ଼ିକର ଉନ୍ନତି ନିମନ୍ତେ ତଥ୍ୟ ଆଦାନ ପ୍ରଦାନ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ଶ୍ରୀ ବୈଷ୍ଣବ ଜାପାନ ପ୍ରଧାନମନ୍ତ୍ରୀଙ୍କ ବିଶେଷ ପରାମର୍ଶଦାତା ମସାଫୁମି ମୋରିଙ୍କ ସହ ଆଲୋଚନା କରି ଭାରତ ଜାପାନ କୂଟନୈତିକ ସହଯୋଗର ବର୍ତ୍ତମାନ ସ୍ଥିତି ଓ ଭବିଷ୍ୟତ ରୂପରେଖ ଉପରେ ଆଲୋଚନା କରିଥିଲେ। ଗସ୍ତକାଳରେ ଶ୍ରୀ ବୈଷ୍ଣବ ଭାରତ ଜାପାନ ମଧ୍ୟରେ ରେଳ ସହଯୋଗ ବୃଦ୍ଧି, ଆର୍ଥିକ ବିକାଶ ଏବଂ ସାଂସ୍କୃତିକ ସମ୍ପର୍କ ଦୃଢ଼ କରିବା ନିମନ୍ତେ ଜାପାନର ବିଭିନ୍ନ ମନ୍ତ୍ରୀ ଏବଂ ନେତାମାନଙ୍କ ସହ ଆଲୋଚନା କରିଥିଲେ। ଆନ୍ଧ୍ରପ୍ରଦେଶର ବିଜୟୱାଡ଼ା ନିକଟରେ ବୁଦାମେରୁ କେନାଲରେ ସୃଷ୍ଟି ହୋଇଥିବା ଘାଇଗୁଡ଼ିକ ମରାମତି ଏବଂ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ସ୍ଥିତି ସ୍ୱାଭାବିକ ଅବସ୍ଥାକୁ ଆଣିବା ପାଇଁ ଭାରତୀୟ ସେନା ମୁତୟନ କରାଯାଇଛି। କେନାଲରେ ସୃଷ୍ଟି ହୋଇଥିବା ଘାଇ ମରାମତି ଲାଗି ରାଜ୍ୟ ସରକାର ସେନା ସହାୟତା ଲୋଡ଼ିଥିଲେ। ଇତିମଧ୍ୟରେ N-32 ବିମାନରେ ସେନାର ଇଞ୍ଜିନିୟରିଂ ଦଳର 40 ଜଣ ଇଞ୍ଜିନିୟରଙ୍କୁ ହକିମ୍ପେଟ୍ରୁ ବିଜୟୱାଡ଼ା ନିଆଯାଇଛି। ଏହାଛଡ଼ା ଅତିରିକ୍ତ ସେନା ଯବାନମାନେ ପ୍ରସ୍ତୁତ ହୋଇ ରହିଛନ୍ତି। ସେନାବାହିନୀ ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ସମେତ ବିଭିନ୍ନ ସ୍ଥାନରେ ବନ୍ୟା ଯୋଗୁଁ ସୃଷ୍ଟି ହୋଇଥିବା ଘାଇ ମରାମତି କାର୍ଯ୍ୟରେ ସହଯୋଗ କରିବେ ବୋଲି ଜଣାପଡ଼ିଛି। ନୀତି ଆୟୋଗ ସଦସ୍ୟ ଡକ୍ଟର ଭିକେ ପଲ୍ କହିଛନ୍ତି, ଦେଶ ନିର୍ମାଣ କ୍ଷେତ୍ରରେ ପ୍ରାଥମିକ ସ୍ୱାସ୍ଥ୍ୟସେବା ଦୃଢ଼ କରିବାର ଆବଶ୍ୟକତା ରହିଛି। ସାର୍ବଜନୀନ ସ୍ୱାସ୍ଥ୍ୟସେବା ସମ୍ପର୍କିତ ଏକ ସମ୍ମିଳନୀକୁ ଉଦ୍ବୋଧନ ଦେବା ଅବସରରେ ଡକ୍ଟର ପଲ୍ କହିଛନ୍ତି, ଦେଶରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଖିଦୃଶିଆ ପରିବର୍ତ୍ତନ ଘଟିଛି। ସେ କହିଛନ୍ତି, ପରିଣତ ବୟସରେ ସ୍ୱାସ୍ଥ୍ୟସେବା ଜନିତ ବୋଝ ହ୍ରାସ କରିବା ପାଇଁ ପ୍ରାଥମିକ ସ୍ୱାସ୍ଥ୍ୟସେବାକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ସେ କହିଛନ୍ତି, ଉନ୍ନତମାନର ଜୀବନଧାରଣ ନିମନ୍ତେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଡିଜିଟାଲ ସମାଧାନ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ପୁତ୍ର ହଣ୍ଟର ବାଇଡେନ୍ ସମସ୍ତ ଟିକସ ଫାଙ୍କି ମାମଲା ସମ୍ପର୍କିତ ଅପରାଧକୁ ସ୍ୱୀକାର କରିଥିବା ଜଣାପଡ଼ିଛି। ଏହା ପୂର୍ବରୁ ହଣ୍ଟର ବାଇଡେନ୍ 2016ରୁ 2019 ମଧ୍ୟରେ $1,40,000 ଆୟକର ଦେଇନଥିବା ସୂଚନା ମିଳିଛି। ଗଣମାଧ୍ୟମ ତଥ୍ୟ ଅନୁଯାୟୀ ଜଷ୍ଟିସ୍ ମାର୍କ ସ୍କାର୍ସି କହିଛନ୍ତି, ଅପରାଧ ସ୍ୱୀକାର କରିବା ପରେ ହଣ୍ଟର ବାଇଡେନ୍ଙ୍କୁ ସର୍ବାଧିକ 15 ବର୍ଷ ଜେଲ୍ ଦଣ୍ଡ ଏବଂ $500,000-$1,00,000 ମଧ୍ୟରେ ଜୋରିମାନା ଦେବାକୁ ପଡ଼ିବ। ଆମେରିକା ରାଷ୍ଟ୍ରପତି ନିର୍ବାଚନର ଗୋଟିଏ ମାସ ପରେ ଏବଂ ଜୋ ବାଇଡେନ୍ ରାଷ୍ଟ୍ରପତି ପଦତ୍ୟାଗ କରିବାର ଗୋଟିଏ ମାସ ପୂର୍ବରୁ ଆସନ୍ତା December 16ରେ ହଣ୍ଟର ବାଇଡେନ୍ଙ୍କ ଉପରେ ଦଣ୍ଡାଦେଶ କରାଯିବ। 3 ମାସ ପୂର୍ବରୁ ହଣ୍ଟର ବାଇଡେନ୍ଙ୍କୁ ବନ୍ଧୁକ ରଖିବା ଏବଂ ନିଶାଦ୍ରବ୍ୟ ବ୍ୟବହାର ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ତେବେ ଆମେରିକା ଇତିହାସରେ ପ୍ରଥମଥର ପାଇଁ ପଦବୀରେ ଥିବା ସମୟରେ ଜଣେ ରାଷ୍ଟ୍ରପତିଙ୍କ ପୁଅକୁ ଦୋଷୀ ସାବ୍ୟସ୍ତ କରାଯାଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଓ ଆସନ୍ତାକାଲି ଜମ୍ମୁରେ ନିର୍ବାଚନ ପ୍ରଚାର କରିବେ। ଆମ ସମ୍ଭାଦଦାତା ଜଣାଇଛନ୍ତି, ଶ୍ରୀ ଶାହାଙ୍କ ଜମ୍ମୁ ଗସ୍ତ ଚୂଡ଼ାନ୍ତ ହୋଇଛି। ଜମ୍ମୁ କାଶ୍ମୀର ବିଜେପି ଶାଖାର ସାଧାରଣ ସମ୍ପାଦକ ଅଶୋକ କାଉଲ କହିଛନ୍ତି, ଶ୍ରୀ ଶାହାଙ୍କ ଗସ୍ତ ଦଳୀୟ ପ୍ରାର୍ଥୀ ଏବଂ କର୍ମୀଙ୍କ ମନୋବଳ ବୃଦ୍ଧି କରିବ। ଶ୍ରୀ ଶାହା ମଧ୍ୟ ଚଳିତ ମାସରେ କାଶ୍ମୀର ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ ବୋଲି ଜଣାପଡ଼ିଛି। ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଦଳର ବରିଷ୍ଠ ନେତାମାନେ ପ୍ରଚାର କାର୍ଯ୍ୟରେ ଯିବେ। ଗତକାଲି ବିଜେପି ପକ୍ଷରୁ ତାରକା ପ୍ରଚାରକମାନଙ୍କ ତାଲିକା ପ୍ରକାଶ ପାଇଛି। ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଛନ୍ତି। ଚଳିତ ମାସ 25 ତାରିଖରେ ସେଠାରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ, ମନୋହରଲାଲ ଖଟ୍ଟର, ଜି କିଶନ ରେଡ୍ଡୀ, ଜିତେନ୍ଦ୍ର ସିଂ ଏବଂ ଶିବରାଜ ସିଂ ଚୌହାନଙ୍କ ଭଳି ଅନେକ ବିଜେପି ନେତା ମଧ୍ୟ ଦଳର ତାରକା ପ୍ରଚାରକଙ୍କ ମଧ୍ୟରେ ଅଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ନିମନ୍ତେ କଂଗ୍ରେସ ପକ୍ଷରୁ ତାରକା ପ୍ରଚାରକଙ୍କ ନାମ ଘୋଷଣା କରାଯାଇଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ, ପୂର୍ବତନ ପାର୍ଟି ଅଧ୍ୟକ୍ଷ ସୋନିଆ ଗାନ୍ଧି ଏବଂ ରାହୁଲ ଗାନ୍ଧି, କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଭଦ୍ରା ତାରକା ପ୍ରଚାରକଙ୍କ ତାଲିକାରେ ଅଛନ୍ତି। ଆମ ସମ୍ଭାଦଦାତା ଜଣାଇଛନ୍ତି, କଂଗ୍ରେସ ସାଧାରଣ ସଚିବ ଜୟରାମ ରମେଶ, କେସି ବେଣୁଗୋପାଳ, ସଚିନ ପାଇଲଟ, ଗୁଲାମ ମହମ୍ମଦ ମୀର, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଏବଂ ମୁକେଶ ଅଗ୍ନିହୋତ୍ରୀ ତାରକା ପ୍ରଚାରକ ତାଲିକାରେ ରହିଛନ୍ତି। ଜାମ୍ମୁ କାଶ୍ମୀର ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ତାରିକ ଅହମ୍ମଦ କରା, ବରିଷ୍ଠ ନେତା ସଲମନ ଖୁର୍ସିଦ, ଅଜୟ ମାକେନ୍ ଏବଂ ସୟଦ ନାସିର ହୁସେନଙ୍କ ଭଳି 40 ଜଣ ନେତାଙ୍କ ନାମ ଏହି ତାଲିକାରେ ରହିଛି। ଗତ ବୁଧବାରଠାରୁ କଂଗ୍ରେସ ପକ୍ଷରୁ ଜାମ୍ମୁ କାଶ୍ମୀରରେ ନିର୍ବାଚନ ପ୍ରଚାର କାର୍ଯ୍ୟ ଆରମ୍ଭ ହୋଇଛି। 90 ଆସନ ବିଶିଷ୍ଟ ଜାମ୍ମୁ କାଶ୍ମୀର ବିଧାନସଭା ପାଇଁ ଚଳିତ ମାସ 18, 25 ଏବଂ ଅକ୍ଟୋବର 1 ତାରିଖରେ ମତଦାନ ଓ ଅକ୍ଟୋବର 8ରେ ମତଗଣନା ହେବ। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଗତ ମାସ 27-30 ତାରିଖ ମଧ୍ୟରେ ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମ୍ ଏବଂ ଜବାହରଲାଲ ନେହେରୁ ଷ୍ଟାଡିୟମ୍ରେ କ୍ରୀଡ଼ା ଉତ୍ସବ 2024 ଆୟୋଜନ କରିଥିଲା। ପ୍ରଥମ ସଂସ୍କରଣରେ ମନ୍ତ୍ରଣାଳୟ କ୍ରିକେଟ୍, ହକି, ବ୍ୟାଡ୍ମିଣ୍ଟନ ଏବଂ ଟେବୁଲ୍ ଟେନିସ୍ ପ୍ରତିଯୋଗିତା ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମନ୍ତ୍ରଣାଳୟର 200ରୁ ଅଧିକ ଅଧିକାରୀ ଏବଂ କର୍ମଚାରୀ ଭାଗ ନେଇଥିଲେ। କ୍ରୀଡ଼ା ଉତ୍ସବର ଆଗାମୀ ସଂସ୍କରଣରେ ଅଧିକ ଖେଳକୁ ସାମିଲ କରାଯିବ ବୋଲି ଜଣାପଡ଼ିଛି। ମେଜର ଧ୍ୟାନଚାନ୍ଦ ଟ୍ରଫି ବିତରଣ ସମାରୋହ ଗତ ବୁଧବାର ନୂଆଦିଲ୍ଲୀରେ ଆୟୋଜିତ ହୋଇଥିଲା। ଏଥିରେ ସୂଚନା ପ୍ରସାରଣ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସାମାଜିକ ପରିବର୍ତ୍ତନ ଏବଂ ତ୍ୱରିତ ସେବା ଯୋଗାଣ କ୍ଷେତ୍ରରେ ପଞ୍ଚାୟତିରାଜ ମନ୍ତ୍ରଣାଳୟ ଏବଂ ୟୁନିସେଫ୍ ମଧ୍ୟରେ ବୁଝାମଣା ହୋଇଛି। ପଞ୍ଚାୟତିରାଜ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ସମାବେଶୀ ବିକାଶ ଲକ୍ଷ୍ୟ ହାସଲକୁ ତ୍ୱରାନ୍ୱିତ କରିବା ଲାଗି ଏହା ସହାୟକ ହେବ। ଅନ୍ୟପକ୍ଷରେ ଗ୍ରାମାଞ୍ଚଳରେ ରହୁଥିବା ନାଗରିକମାନଙ୍କୁ ଉନ୍ନତ ଏବଂ ତ୍ୱରିତ ସେବା ଯୋଗାଇଦେବା ଓ ଲୋକମାନଙ୍କ ସହ ଉତ୍ତମ ଯୋଗାଯୋଗ ରକ୍ଷା କରିବା ସମ୍ଭବ ହୋଇପାରିବ ବୋଲି କୁହାଯାଇଛି। ମନ୍ତ୍ରଣାଳୟ କହିଛି, ଗ୍ରାମାଞ୍ଚଳ ଲୋକଙ୍କ ପାଖରେ ଗୁରୁତ୍ୱପୂର୍ଣ୍ଣ ସରକାରୀ ଯୋଜନାଗୁଡ଼ିକ ଯେଭଳି ସହଜରେ ପହଞ୍ଚପାରିବ ଏବଂ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରୀ ହୋଇପାରିବ ସେ କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯିବ। ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛି, ଏହି ପଦକ୍ଷେପ ଗ୍ରାମାଞ୍ଚଳର ନାଗରିକମାନଙ୍କୁ ସଶକ୍ତ କରିବା ସହ ସେମାନେ ସୁଶାସନର ପ୍ରଭାବ ଅନୁଭବ କରିପାରିବେ ଓ ନିଷ୍ପତ୍ତି ଗ୍ରହଣ କ୍ଷେତ୍ରରେ ନିରପେକ୍ଷତା ଅବଲମ୍ବନ କରିପାରିବେ। 2024-25 ପାଇଁ ରାଷ୍ଟ୍ରୀୟ ସାଧନ ଓ ଯୋଗ୍ୟତା ଛାତ୍ରବୃତ୍ତି ଯୋଜନା ପାଇଁ ଆବେଦନ ସମୟସୀମାକୁ ଚଳିତ ମାସ 30 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ଯୋଜନା ଅଧୀନରେ ଅଷ୍ଟମ ଶ୍ରେଣୀ ପରେ ଡ୍ରପ୍ ଆଉଟ୍ ରୋକିବା ଏବଂ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ଶିକ୍ଷା ସମାପ୍ତ କରିବାକୁ ଉତ୍ସାହିତ କରିବା ପାଇଁ ଆର୍ଥିକ ଦୁର୍ବଳ ଶ୍ରେଣୀର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ବୃତ୍ତି ପ୍ରଦାନ କରାଯାଇଥାଏ। ଚଳିତ ବର୍ଷ ଜୁନ୍ 30 ତାରିଖରୁ ଛାତ୍ରଛାତ୍ରୀମାନେ ଆବେଦନ କରିବା ପାଇଁ ଜାତୀୟ ଛାତ୍ରବୃତ୍ତି ପୋର୍ଟାଲ୍ ଖୋଲା ରହିଛି। ଏହି ଯୋଜନାରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ଦ୍ୱାରା ପରିଚାଳିତ ଯୋଗ୍ୟତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିବର୍ଷ 1,00,000 ନୂତନ ବୃତ୍ତି ପ୍ରଦାନ କରାଯାଇଥାଏ। ଏହି ଯୋଜନା କେବଳ ରାଜ୍ୟ ସରକାର, ସରକାରୀ ଅନୁଦାନପ୍ରାପ୍ତ ଏବଂ ସ୍ଥାନୀୟ ସଂସ୍ଥା ସ୍କୁଲ୍ରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଏବଂ ଏଥିରେ ବାର୍ଷିକ 12,000 ଟଙ୍କା ଛାତ୍ରବୃତ୍ତି ଦିଆଯିବ। ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ପ୍ରବଳ ବର୍ଷା ଓ ବନ୍ୟାଜନିତ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ବନ୍ୟା ପ୍ରଭାବିତ ଲୋକଙ୍କୁ ସମ୍ପୂର୍ଣ୍ଣ ସହାୟତା ଯୋଗାଇଦେବାକୁ ରାଷ୍ଟ୍ରାୟତ୍ତ ବୀମା କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରଣାଳୟ କହିଛି, ବୀମା କମ୍ପାନୀଗୁଡ଼ିକୁ ସ୍ୱତନ୍ତ୍ର ଶିବିର ଆୟୋଜନ କରି ଏବଂ ଦାବି ପ୍ରକ୍ରିୟାକୁ ସହଜ କରି ଶୀଘ୍ର ସମାଧାନ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ପେନ୍ର ପୋଣ୍ଟୋଭେଦ୍ରାରେ ଚାଲିଥିବା 20 ବର୍ଷରୁ କମ୍ କୁସ୍ତି ବିଶ୍ୱ ଚମ୍ପିୟନ୍ସିପ୍ରେ ଭାରତର ଜ୍ୟୋତି ବରୁଆଲ 76 କିଲୋଗ୍ରାମ ଫ୍ରିଷ୍ଟାଇଲ୍ ବର୍ଗରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଗତକାଲି ଅନୁଷ୍ଠିତ ପ୍ରତିଯୋଗିତାରେ ଜ୍ୟୋତି ୟୁକ୍ରେନ୍ର ମାରିଆଙ୍କୁ ପରାସ୍ତ କରିଥିଲେ। ଭାରତ ଓ ଜାପାନ ମଧ୍ୟରେ ଡିଜିଟାଲ୍ ସମ୍ବନ୍ଧ ଦୃଢ଼ କରିବା ନେଇ ଉଭୟ ଦେଶ ସହମତ। ଆନ୍ଧ୍ରପ୍ରଦେଶ ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଉଦ୍ଧାର ମରାମତି କାର୍ଯ୍ୟ ଲାଗି ସେନା ମୁତୟନ। ଟିକସ ଫାଙ୍କି ଅଭିଯୋଗରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ପୁତ୍ର ହଣ୍ଟର ବାଇଡେନ୍ ଦୋଷୀ ସାବ୍ୟସ୍ତ ଏବଂ 20 ବର୍ଷରୁ କମ୍ କୁସ୍ତି ବିଶ୍ୱ ଚମ୍ପିୟନ୍ସିପ୍ରେ ଭାରତକୁ ମିଳିଲା ସ୍ୱର୍ଣ୍ଣ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।